ओम शांति। अजर सकार महावाक्य 12 फेब्रुआरी 2025 मधुर सन्तान मान तुम्हें मैंने बहुत बड़ रत्न व्यवसायी अट तुमको अविनाशी ज्ञान रूपक मूल्यवान रत्न दान कर समस्त को दानवान करश्न निजर जीवन को हीरातुल्य करने क्यों कथा प्रति बहुत बहुत सावधान रहिबाकोहेप उत्तर निजर संघ उपरे पिलामन्ने से मनंकर संघ करिबा उचित जे माने भल ज्ञान वर्षा करुथिबे जे माने ज्ञानर वर्षा करुनथिबे तांकर संघ करिवारे फायदा कोन अछि कारण संघर प्रभाव मध्य बहुत पड़िथाए केही केही कहार संघरे रहिबा द्वारा हीरातुल्य होइ जायथांति आउ केही कहा संगरे पड़ी पत्थर भली होइ जांति जे माने ज्ञानी होइथिबे से माने अन्य मानंकु निज समान निश्चिंत करिबे एवं खराब संगठारु निज को दूरे रखिबे। ओम शांति। मधुर आत्मिक संतान मानंकर सारा सृष्टि सारा ड्रामार ज्ञान भल भावरे बुद्धि रे माने रहिछि एहार प्रभेद मध्य बुद्धि रे रहिछि सब कथा बुद्धि दृढ़ भाव रहिबा उचित जे सत्य जुगरे समस्त श्रष्टाचारी निर्विकारी पवित्र धनवान थिले वर्तमान तो दुनिया भ्रष्टाचारी विकारी धनहीन हो जाइछि एबे तुम्हें पिला मने संगम जुगरे अछ तुम्हें मने सेपारी को अर्थात सत्य जुग को चाहुछ जेपरी नदी एवं सागर जेउठारे मेला होइथाय ताको संगम बोली कहा जाए गोटे पटे मीठा पानी अन्य पटरे लुणिया पानी रही थाए एहा मध्य संगम अटे तुम्हें मने जानी छो वास्तव रे सत्य जुगरे लक्ष्मी नारायणंकर राज्य थिला पुणी एही परी चक्र घुरुचे वर्तमान हेउचे संगम कली जुगर अंतिम समय रे समस्ते दुखी होई जायछंती एहाको कंटार जंगल कहा जाउचे सत्य जुग को फुलर बगीचा कहा जाए एबे तुम्हें मने कंटारो फुल हेबाकू जाउचो एही स्मृति तुम पिला मनंकर बुद्धि रे रहिबा उचित आमे अविनाशी बाबांक ठारु संपत्ति नेउचो एही कथा बुद्धि रे रखिबाकू हेब 84 जन्मर कहानी त बिल्कुल साधारण कथा अटे तुम्हें मने एबे जानुचो जे वर्तमान आमर 84 जन्म पूरा हेउचे तुम बुद्धि रे तराबट अर्थ स्वच्छता अच्छे जे आमे एबे सत्यजुगी बगीचा को जाउचो वर्तमान आमर जन्म एही मृत्यु लोकरे हेब नाही आमर जन्म अमर लोकरे हेब शिव बाबा को अमरनाथ बोली मध्य कहा जाए से आमको अमर कहानी सुनाउछंती सेठारे आमे शरीर रे रही मध्य अमर रहिबो खुशी खुशी रे समय अनुसार शरीर छाड़बु ताहा को मृत्यु लोक कहा नाही तुम्हें जहा को मध्य बुझाइबा से बुझी पारिबे जे वास्तव रे एमानंक पाखरे त पूरा ज्ञान रहिछि सृष्टि रो आदि मध्य अंत त रहिछि ना छोट पिला मध्य युवक एवं वृद्ध होइथाय पुणे शेष समय आसी जाइथाय पुणे थरे से छोट पिला होइ जन्म हुए सृष्टि मध्य नुआ होइथाय पुणे एक चतुर्थांश पुरुणा अधा पुरुणा पुणे संपूर्ण पुरुणा होइ जाय पुनर्बार नुआ हेब ए सब कथा तुम्हें परस्पर को सुनाई पारिब नाही एपरि चर्चा अन्य केही करि पारिबे नाही तुम ब्राह्मण मानंक व्यतीत अन्य केही आत्मिक ज्ञानर अधिकारी नुहंते तुम्हें ब्राह्मण वर्ण को आसीबा परे ही एहा सुनुच केवल ब्राह्मण मने ही एही ज्ञान को जानिछंते ब्राह्मण मानंक भीतरे मध्य क्रमानुसारे रहिछंते केही यथार्थ रीति सुनाई पारंती केही पुणे सुनाई पारंती नाही तेनो तांको किछि भी मिलिबो नाही सुना एवं हीरा व्यापारी मानंक पाखरे मध्य देखा जाए का पाखरे कोटी कोटी टंकार माल रही थाए का पाखरे पुणे 10,000 टंकार माल मध्य न थाए तुम मानंक भीतरे मध्य एपरी अछंती जेपरी देखो एही जनक झी भल जोहरी अटे यांक पाखरे मूल्यवान हीरा नीला आदि रहिछे काहाको मध्य दे भल साहूकार कराई परिबे କେହି କେହି ଛୋଟ ଜୋହରୀ ମଧ୍ୟ ଅଛନ୍ତି, ଯେଉଁମାନେ ଅଧିକ ଦେଇପାରିବେ ନାହିଁ ତାଙ୍କର ପଦ ମଧ୍ୟ କମ୍ ହୋଇଯାଏ। ତୁମେ ସମସ୍ତେ ଜୋହରୀ ଅଟ। ଏହା ଅବିନାଶୀ ଜ୍ଞାନ ରତ୍ନର ହୀରା ଅଟେ। ଯାହାଙ୍କ ପାଖରେ ଭଲ ରତ୍ନ ଥିବ ସେ ସାହୁକାର ହେବେ, ଅନ୍ୟକୁ ମଧ୍ୟ କରାଇବେ। ଏପରି ତ ନୁହେଁ ଯେ ସମସ୍ତେ ଭଲ ହୀରା ବ୍ୟବସାୟୀ ହେବେ। ଭଲ ଭଲ ବ୍ୟବସାୟୀଙ୍କୁ ବଡ଼ ବଡ଼ ସେଣ୍ଟରକୁ ପଠାଇ ଦେଇଥାନ୍ତି। ବଡ଼ ବଡ଼ ଲୋକମାନଙ୍କୁ ଭଲ ଜବାହରତ ଗହଣା ଦିଆଯାଇଥାଏ। ବଡ଼ ବଡ଼ ଦୋକାନ ମାନଙ୍କରେ କୁଶଳୀ କାରିଗର ରହିଥାନ୍ତି। ବାବାଙ୍କୁ ମଧ୍ୟ ସୌଦାଗର ରତ୍ନାଗର ବୋଲି କୁହାଯାଏ। ରତ୍ନରେ ସୌଦା କରୁଛନ୍ତି, ପୁଣି ଯାଦୁଗର ମଧ୍ୟ ଅଟନ୍ତି। କାହିଁକି ନା ତାଙ୍କ ପାଖରେ ହିଁ ଦିବ୍ୟ ଦୃଷ୍ଟିର ଚାବି ରହିଛି। କେହି ଯଦି ନବଦା ଭକ୍ତି କରନ୍ତି ତେବେ ତାଙ୍କୁ ସାକ୍ଷାତକାର ହୋଇଥାଏ। ଏଠାରେ ସେଭଳି କଥା ହେଉନାହିଁ। ଏଠାରେ ତ ଅନାୟାସ ଘରେ ବସି ମଧ୍ୟ ବହୁତଙ୍କୁ ସାକ୍ଷାତକାର ହୋଇଥାଏ। ଦିନକୁ ଦିନ ଅଧିକ ପ୍ରଚାର ପ୍ରସାର ହେବ। ଅନେକଙ୍କୁ ବ୍ରହ୍ମା ଏବଂ କୃଷ୍ଣଙ୍କର ମଧ୍ୟ ସାକ୍ଷାତକାର ହୋଇଥାଏ। ତାଙ୍କୁ କୁହନ୍ତି ଯେ ବ୍ରହ୍ମାଙ୍କ ପାଖକୁ ଯାଅ। ତାଙ୍କ ପାଖକୁ ଯାଇ ରାଜକୁମାର ହେବା ନିମନ୍ତେ ପାଠ ପଢ଼। ଏହି ପାଠପଢ଼ା ମାଧ୍ୟମରେ ପ୍ରତି କଳ୍ପରେ ପବିତ୍ର ରାଜକୁମାର କୁମାରୀ ହେଉଛ। ରାଜକୁମାରୀକୁ ପବିତ୍ର ମଧ୍ୟ କହିପାରିବ। ପବିତ୍ରତା ଦ୍ୱାରା ଜନ୍ମ ହୋଇଥାଏ ନା। ପତିତଙ୍କୁ ଭ୍ରଷ୍ଟାଚାରୀ କୁହାଯାଏ। ଏବେ ପତିତରୁ ପବିତ୍ର ହେବାକୁ ପଡ଼ିବ। ଏହି କଥା ବୁଦ୍ଧିରେ ରହିବା ଦରକାର, ଯାହାଫଳରେ କାହାକୁ ମଧ୍ୟ ବୁଝାଇ ପାରିବ। ମନୁଷ୍ୟମାନେ ଭାବୁଛନ୍ତି ଇଏ ତ ବହୁତ ବୁଦ୍ଧିମାନ ଅଟନ୍ତି। କୁହ, ଆମ ପାଖରେ କୌଣସି ଶାସ୍ତ୍ର ଆଦିର ଜ୍ଞାନ ନାହିଁ। ଏହା ହେଲା ଆତ୍ମିକ ଜ୍ଞାନ, ଯାହାକୁ ଆତ୍ମାର ପିତା ହିଁ ବୁଝାଉଛନ୍ତି। ଇଏ ହେଉଛନ୍ତି ତ୍ରିମୂର୍ତ୍ତି ବ୍ରହ୍ମା ବିଷ୍ଣୁ ଶଙ୍କର। ଏମାନେ ମଧ୍ୟ ରଚନା ଅଟନ୍ତି। ରଚୟିତା ହେଉଛନ୍ତି ଏକମାତ୍ର ବାପା। ସେମାନେ ହେଲେ ହଦର ଲୌକିକ ରଚୟିତା, ଇଏ ସାରା ସଂସାରର ବାପା। ବେହଦର କ୍ରିଏଟର ଅର୍ଥାତ୍ ସଂସାରର ସୃଷ୍ଟିକର୍ତ୍ତା ଅଟନ୍ତି। ବାପା ଆସି ରାଜଯୋଗର ପାଠ ପଢ଼ାଉଛନ୍ତି। ତେଣୁ ମେହନତ କରିବାକୁ ହେବ। ବାବା ତୁମକୁ ଗୁଲଗୁଲ ଫୁଲ କରୁଛନ୍ତି। ତୁମେମାନେ ଈଶ୍ୱରୀୟ କୁଳର ଅଟ। ତୁମକୁ ବାପା ପବିତ୍ର କରୁଛନ୍ତି। ପୁଣି ଯଦି ଅପବିତ୍ର ହେବ ତେବେ କୁଳକୁ କଳଙ୍କିତ କରିଦେବ। ବାବା ତ ସମସ୍ତଙ୍କୁ ଜାଣିଛନ୍ତି ନା। ପୁଣି ଧର୍ମରାଜଙ୍କ ଦ୍ୱାରା ବହୁ ଦଣ୍ଡ ଦିଆଇବେ। ବାବା ପିତା ସହିତ ଧର୍ମରାଜ ମଧ୍ୟ ଅଟନ୍ତି। ଧର୍ମରାଜଙ୍କର କର୍ତ୍ତବ୍ୟ ମଧ୍ୟ ଏବେ ହିଁ ସମ୍ପର୍ଣ୍ଣ ହେଉଛି। ସତ୍ୟ ଯୁଗରେ ଧର୍ମରାଜର ଦଣ୍ଡ ରହିବ ନାହିଁ। ପୁଣି ଦ୍ୱାପରରୁ ସଜା ଆରମ୍ଭ ହେବ। ବାପା ବସି କର୍ମ ଅକର୍ମ ବିକର୍ମର ଗତି ବୁଝାଉଛନ୍ତି। କଥାରେ କହିଥାନ୍ତି ନା, ଇଏ ପୂର୍ବ ଜନ୍ମରେ ଏପରି କର୍ମ କରିଥିଲେ ଯାହାର ଫଳ ଭୋଗ କରୁଛନ୍ତି। ସତ୍ୟ ଯୁଗରେ ଏପରି ଶବ୍ଦ କହିବେ ନାହିଁ। ଖରାପ କର୍ମର ନାମ ମଧ୍ୟ ସେଠାରେ ରହିବ ନାହିଁ। ଏଠାରେ ତା ଭଲମନ୍ଦ ଉଭୟ ରହିଛି, ସୁଖ ଦୁଃଖ ଦୁଇଟି ଯାକ ରହିଛି, କିନ୍ତୁ ସୁଖ ବହୁତ କମ୍ ଅଛି। ସେଠାରେ ପୁଣି ଦୁଃଖର ନାମ ରହିବ ନାହିଁ। ସତ୍ୟ ଯୁଗରେ ଦୁଃଖ କେଉଁଠୁ ଆସିବ? ତୁମେମାନେ ବାପାଙ୍କ ଠାରୁ ନୂଆ ଦୁନିଆର ସମ୍ପତ୍ତି ନେଉଛ। ବାପା ହେଉଛନ୍ତି ଦୁଃଖହର୍ତ୍ତା ସୁଖକର୍ତ୍ତା। ଦୁଃଖ କେବେଠାରୁ ଆରମ୍ଭ ହେଉଛି ଏ କଥା ମଧ୍ୟ ତୁମେମାନେ ହିଁ ଜାଣିଛ। ଶାସ୍ତ୍ରରେ ତ କଳ୍ପର ଆୟୁଷ ହିଁ ଲମ୍ବା ଚଉଡ଼ା ଲେଖି ଦେଇଛନ୍ତି। ବର୍ତ୍ତମାନ ତୁମେମାନେ ଜାଣୁଛ ଯେ ଅଧା କଳ୍ପ ନିମନ୍ତେ ଆମର ଦୁଃଖ ଦୂର ହୋଇଯିବ ଏବଂ ଆମେ ସୁଖ ପାଇବୁ। ଏହି ସୃଷ୍ଟିର ଚକ୍ର କିପରି ଘୁରୁଛି ଏହା ଉପରେ ବୁଝାଇବା ବହୁତ ସହଜ। ଏସବୁ କଥା ତୁମ ବ୍ୟତୀତ ଅନ୍ୟ କାହା ବୁଦ୍ଧିରେ ନାହିଁ। ଲକ୍ଷେ ଲକ୍ଷେ ବର୍ଷ କହିଦେଇଥିବାରୁ ସବୁ କଥା ବୁଦ୍ଧିରୁ ହଜିଯାଇଛି। ବର୍ତ୍ତମାନ ତୁମେମାନେ ଜାଣୁଛ ଏହି ଚକ୍ର 5000 ବର୍ଷର। ଯେପରି ଏହା କାଲିର କଥା, ଯେତେବେଳେ କି ଏହି ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ମାନଙ୍କର ରାଜ୍ୟ ଥିଲା। ଏ କଥା ମଧ୍ୟ କହିଥାନ୍ତି ଯେ ବ୍ରାହ୍ମଣ ମାନଙ୍କର ଦିନ ଏପରି ନୁହେଁ ଯେ ସେ ବାବାଙ୍କର ଦିନ ବୋଲି କହିବେ। ବ୍ରାହ୍ମଣ ମାନଙ୍କର ଦିନ ପୁଣି ବ୍ରାହ୍ମଣ ମାନଙ୍କର ରାତି କୁହାଯାଉଛି। ବ୍ରାହ୍ମଣ ମାନେ ଭକ୍ତି ମାର୍ଗରୁ ମଧ୍ୟ ରହିଆସିଛନ୍ତି। ବର୍ତ୍ତମାନ ହେଉଛି ସଙ୍ଗମ ଯୁଗ। ଏହା ନା ଦିନ ନା ରାତି ଅଟେ। ତୁମେମାନେ ଜାଣିଛ ଯେ ଆମେ ବ୍ରାହ୍ମଣ ପୁଣି ଦେବତା ହେବୁ, ପୁଣି ତ୍ରେତାରେ କ୍ଷତ୍ରିୟ ହେବୁ। ଏ କଥାକୁ ବୁଦ୍ଧିରେ ପକ୍କା ମନେ ରଖ। ଯେଉଁ କଥାକୁ ଅନ୍ୟ କେହି ଜାଣି ନାହାନ୍ତି ସେମାନେ ତ କହୁଛନ୍ତି ଶାସ୍ତ୍ରରେ କଳ୍ପର ଏତେ ଆୟୁଷ ଲେଖାଯାଇଛି। ତୁମେମାନେ ପୁଣି ଏହି ହିସାବ କେଉଁଠାରୁ ଆଣିଛ? ଏହି ଅନାଦି ଡ୍ରାମା ପୂର୍ବ ପ୍ରସ୍ତୁତ ଅଟେ। ଏ କଥା କେହି ଜାଣି ନାହାନ୍ତି। ତୁମ ପିଲାମାନଙ୍କ ବୁଦ୍ଧିରେ ଅଛି ଅଧା କଳ୍ପ ହେଲା ସତ୍ୟ ଯୁଗ ଏବଂ ତ୍ରେତା ଯୁଗ ପୁଣି ଅଧାରୁ ଭକ୍ତି ଆରମ୍ଭ ହେଉଛି। ତା ହେଉଛି ତ୍ରେତା ଏବଂ ଦ୍ୱାପରର ସଙ୍ଗମ। ଦ୍ୱାପରରେ ମଧ୍ୟ ଏହି ଶାସ୍ତ୍ରବାଦୀ ଧୀରେ ଧୀରେ ରଚନା ହେବ। ଭକ୍ତି ମାର୍ଗର ସାମଗ୍ରୀ ବହୁତ ଲମ୍ବା ଚଉଡ଼ା ଅଟେ। ଯେପରି କଳ୍ପ ବୃକ୍ଷ କିପରି ଲମ୍ବା ଚଉଡ଼ା ରହିଛି, ଯାହାର ବୀଜ ହେଉଛନ୍ତି ବାବା, ଏହା ଓଲଟା ବୃକ୍ଷ ଅଟେ। ପ୍ରଥମେ ପ୍ରଥମେ ଆଦି ସନାତନ ଦେବୀ ଦେବତା ଧର୍ମ ହେବ। ଏହି କଥା ଯାହା ବାପା ଶୁଣାଉଛନ୍ତି, ଯାହାକି ବିଲକୁଲ ନୂଆ କଥା। ଏହି ଦେବୀ ଦେବତା ଧର୍ମର ସ୍ଥାପକଙ୍କୁ କେହି ଜାଣି ନାହାନ୍ତି। କୃଷ୍ଣ ତ ଛୋଟ ପିଲା ଅଟନ୍ତି, ବାବା ହିଁ ଜ୍ଞାନ ଶୁଣାଉଛନ୍ତି। କିନ୍ତୁ ବାବାଙ୍କ ବଦଳରେ ତାଙ୍କର ପିଲା ଶ୍ରୀକୃଷ୍ଣଙ୍କ ନାମ ଲେଖିଦେଇଛନ୍ତି, କୃଷ୍ଣଙ୍କର ହିଁ ଚରିତ୍ର ଆଦି ଦର୍ଶାଇଛନ୍ତି। ବାବା କହୁଛନ୍ତି କୃଷ୍ଣଙ୍କର କୌଣସି ଲୀଳା ନାହିଁ, ଗାୟନ ମଧ୍ୟ କରୁଛନ୍ତି। ହେ ପ୍ରଭୁ, ତୁମର ଲୀଳା ପରମ ଅପାର ଅଟେ। ଜଣଙ୍କର ହିଁ ଲୀଳା ହେଉଥାଏ। ସେ ବାବାଙ୍କ ମହିମା ବହୁତ ଭିନ୍ନ ଅଟେ। ସେ ତ ସଦା ପବିତ୍ର ଅଟନ୍ତି, କିନ୍ତୁ ସେ ପବିତ୍ର ଶରୀରରେ ତ ଆସିପାରିବେ ନାହିଁ। ତାଙ୍କୁ ଡାକୁଛନ୍ତି ମଧ୍ୟ ଏହି ପତିତ ଦୁନିଆକୁ ଆସ, ଆମକୁ ପବିତ୍ର କର। ତେଣୁ ବାବା କହୁଛନ୍ତି ମୋତେ ମଧ୍ୟ ପତିତ ଦୁନିଆକୁ ଆସିବାକୁ ପଡୁଛି। ଏହାଙ୍କର ଅର୍ଥାତ୍ ବ୍ରହ୍ମାଙ୍କର ବହୁ ଜନ୍ମର ଅନ୍ତିମ ସମୟରେ ଆସି ମୁଁ ପ୍ରବେଶ କରୁଛି। ତେଣୁ ବାବା କହୁଛନ୍ତି ମୁଖ୍ୟ କଥା ଅଲ୍ଲଭକୁ ମନେ ପକାଅ, ବାକି ଏସବୁ କିଛି ରେଜଗାରୀ ଅର୍ଥାତ୍ ଖୁଚୁରା ଅଟେ। ଏହି କଥାକୁ ସମସ୍ତେ ତ ଧାରଣ କରିପାରିବେ ନାହିଁ, ଯେଉଁମାନେ ଧାରଣ କରିପାରିବେ ମୁଁ ତାଙ୍କୁ ହିଁ ବୁଝାଉଛି, ବାକି ତ ମନମନା ଭବ ବୋଲି କହିଦେଉଛି। ବୁଦ୍ଧି ତ କ୍ରମାନୁସାରେ ରହିଥାଏ ନା, କେତେକ ବାଦଲ ଖୁବ୍ ବର୍ଷା କରିଥାନ୍ତି, କେହି ପୁଣି ଅଳ୍ପ ବରଷି ଚାଲି ଯାଇଥାନ୍ତି। ତୁମେ ମଧ୍ୟ ବାଦଲ ଅଟ ନା, କେହି ତ ବିଲକୁଲ ବର୍ଷା କରୁନାହାନ୍ତି। ଜ୍ଞାନକୁ ଧାରଣ କରିବାର ଶକ୍ତି ନାହିଁ। ମମା ବାବା ଭଲ ବାଦଲ ଅଟନ୍ତି ନା, ପିଲାମାନେ ସେମାନଙ୍କର ସଙ୍ଗ କରିବା ଉଚିତ, ଯେଉଁମାନେ ଭଲ ଜ୍ଞାନ ବର୍ଷା କରନ୍ତି। ଯେଉଁମାନେ ବର୍ଷା କରୁନାହାନ୍ତି ତାଙ୍କୁ ସଙ୍ଗ କରିଲେ କଣ ହେବ? ସଙ୍ଗ ଦୋଷର ପ୍ରଭାବ ମଧ୍ୟ ରହିଥାଏ। କେହି ତ କାହାର ସଙ୍ଗ କରିବା ଦ୍ୱାରା ହୀରାତୁଲ୍ୟ ହୋଇଯାନ୍ତି, କେହି ପୁଣି କାହାର ସଙ୍ଗ କରି ପଥର ସଦୃଶ ହୋଇଯାନ୍ତି। ଜ୍ଞାନୀ ଆତ୍ମାମାନଙ୍କୁ ଅନୁସରଣ କରିବା ଉଚିତ। ଯିଏ ଜ୍ଞାନବାନ ହୋଇଥିବେ ସେ ନିଜ ସଦୃଶ ଫୁଲ କରାଇବେ। ସତ ବାବାଙ୍କ ଦ୍ୱାରା ଯେଉଁମାନେ ଜ୍ଞାନବାନ ଏବଂ ଯୋଗୀ ହୋଇଛନ୍ତି ତାଙ୍କର ସଙ୍ଗ କରିବା ଉଚିତ। ଏପରି ଭାବିବା ଅନୁଚିତ ଯେ ଆମେ ଅମୁକର ଲାଞ୍ଜ ଧରି ପର ହୋଇଯିବୁ, ଏହିପରି କଥା ଅନେକ କହିଥାନ୍ତି, କିନ୍ତୁ ଏଠାରେ ତ ସେ କଥା ନାହିଁ। ଛାତ୍ର କଣ କାହାର ଲାଞ୍ଜକୁ ଧରିବା ଦ୍ୱାରା ପାସ ହୋଇଯିବେ? ପାଠ ପଢିବାକୁ ପଡିବ ନା। ବାପା ମଧ୍ୟ ଆସି ଜ୍ଞାନ ଦେଉଛନ୍ତି। ସେ ଜାଣିଛନ୍ତି ଯେ ଏହି ସମୟରେ ମୋତେ ଜ୍ଞାନ ଦେବାକୁ ହେବ। ଭକ୍ତି ମାର୍ଗରେ ତାଙ୍କ ବୁଦ୍ଧିରେ ଏକଥା ରହିବ ନାହିଁ ଯେ ମୋତେ ଯାଇ ଜ୍ଞାନ ଦେବାକୁ ପଡିବ। ଏସବୁ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି। ବାବା କିଛି ହେଲେ କରୁନାହାନ୍ତି। ଡ୍ରାମାରେ ଦିବ୍ୟ ଦୃଷ୍ଟି ମିଳିବାର ପାଟ ରହିଛି, ତେଣୁ ସାକ୍ଷାତକାର ହୋଇଯାଉଛି। ବାବା କହୁଛନ୍ତି ଏପରି ନୁହେଁ ଯେ ମୁଁ ବସି ସାକ୍ଷାତକାର କରାଉଛି, ଏ କଥା ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି। ଯଦି କେହି ଦେବୀଙ୍କର ସାକ୍ଷାତକାର କରିବାକୁ ଚାହୁଁଛନ୍ତି, ଦେବୀ ତ କରାଇବେ ନାହିଁ ନା? କହୁଛନ୍ତି, ହେ ଭଗବାନ, ଆମକୁ ସାକ୍ଷାତକାର କରାଓ। ବାବା କହୁଛନ୍ତି, ଡ୍ରାମାରେ ନିର୍ଦ୍ଧାରିତ ଥିବ ତ ହୋଇଯିବ, ମୁଁ ମଧ୍ୟ ଡ୍ରାମାରେ ବନ୍ଧା ହୋଇଛି। ବାବା କହୁଛନ୍ତି, ମୁଁ ହିଁ ସୃଷ୍ଟିକୁ ଆସିଛି, ଏହାଙ୍କର ମୁଖ ଦ୍ୱାରା ମୁଁ କହୁଛି, ଏହାଙ୍କ ଆଖି ଦ୍ୱାରା ତୁମକୁ ଦେଖୁଛି। ଯଦି ଏହି ଶରୀର ନ ଥାନ୍ତା ତେବେ କିପରି ଦେଖିଥାନ୍ତି? ଅପବିତ୍ର ଦୁନିଆକୁ ହିଁ ମୋତେ ଆସିବାକୁ ପଡୁଛି। ସ୍ୱର୍ଗକୁ ତ ମୋତେ ଡାକୁ ନାହାନ୍ତି, ମୋତେ ସଙ୍ଗମ ଯୁଗରେ ହିଁ ଡାକୁଛନ୍ତି। ସଙ୍ଗମ ଯୁଗରେ ଆସି ଶରୀରର ଆଧାର ନେଉଛି, ତେବେ ଯାଇ ତୁମମାନଙ୍କୁ ଦେଖିପାରୁଛି। ନିରାକାର ରୂପରେ ତ କିଛି ଦେଖିପାରିବେ ନାହିଁ। କର୍ମେନ୍ଦ୍ରିୟ ବିନା ଆତ୍ମା କିଛି ମଧ୍ୟ କରିପାରିବ ନାହିଁ। ବାବା କହୁଛନ୍ତି, ବିନା ଶରୀରରେ ମୁଁ କିପରି ଦେଖିବି ଅଥବା କ୍ରିୟାଶୀଳ ହୋଇପାରିବି? କହୁଛନ୍ତି ଯେ ଈଶ୍ୱର ସବୁକିଛି ଦେଖୁଛନ୍ତି, ସବୁକିଛି ସେ ହିଁ କରୁଛନ୍ତି। ଏହା ତ ଅନ୍ଧଶ୍ରଦ୍ଧା ଅଟେ, ଦେଖିବି କିପରି? ଯେତେବେଳେ କର୍ମେନ୍ଦ୍ରିୟ ମିଳିବ ତେବେ ଯାଇ ଦେଖିବେ ନା? ବାବା କହୁଛନ୍ତି, ଡ୍ରାମା ଅନୁସାରେ ପ୍ରତ୍ୟେକ ଭଲ ଅଥବା ମନ୍ଦ କାମ କରୁଛନ୍ତି, ଏସବୁ ନିର୍ଦ୍ଧାରିତ ହୋଇ ରହିଛି। ମୁଁ କଣ ବସି ଏତେ କୋଟି କୋଟି ମନୁଷ୍ୟମାନଙ୍କର ହିସାବ ରଖିବି? ବର୍ତ୍ତମାନ ମୁଁ ଶରୀରର ଆଧାର ନେଇଛି, ସେଥିପାଇଁ ସବୁକିଛି କରୁଛି। ସେଥିପାଇଁ ମୋତେ କରଣ କରାବନ ହର କରି କରାଇଲା ବାଲା କହୁଛନ୍ତି, ନଚେତ କରଣ କରାବନ ହର କହିନଥାନ୍ତେ। ମୁଁ ଯେତେବେଳେ ଏହାଙ୍କ ଶରୀରରେ ଆସିବି, ସେତେବେଳେ ଯାଇ ପବିତ୍ର କରାଇପାରିବି। ଉପରେ ଆତ୍ମା କଣ କରିବ? ଶରୀର ଦ୍ୱାରା ହିଁ ଅଭିନୟ କରିବ ନା? ମୁଁ ମଧ୍ୟ ଏଠାକୁ ଆସି ଅଭିନୟ କରୁଛି। ସତ୍ୟ ଯୁଗରେ ମୋର ଅଭିନୟ ରହିବ ନାହିଁ, ଅଭିନୟ ବିନା କେହି କିଛି କରିପାରିବେ ନାହିଁ। ଶରୀର ବିନା ଆତ୍ମା କିଛି ବି କରିପାରିବ ନାହିଁ। ଆତ୍ମାକୁ ଡାକୁଛନ୍ତି ତେବେ ସେ ମଧ୍ୟ ଶରୀର ମଧ୍ୟରେ ଆସି କଥାବାର୍ତ୍ତା କରିବ ନା? କର୍ମେନ୍ଦ୍ରିୟ ବିନା କିଛି ହେଲେ କରିପାରିବ ନାହିଁ। ଏ କଥା ଡିଟେଲ ଅର୍ଥାତ୍ ବିସ୍ତାର ଭାବରେ ବୁଝାଯାଉଛି। ମୁଖ୍ୟ କଥା ତ କୁହାଯାଉଛି ଯେ ବାବା ଏବଂ ସମ୍ପତ୍ତିକୁ ମନେ ପକାଅ। ବେହୋଦର ବାବା ଏତେ ବଡ ଅଟନ୍ତି, ତାଙ୍କ ଠାରୁ ବର୍ଷା କେବେ ମିଳୁଥିବ ଏକଥା କେହି ଜାଣିନାହାନ୍ତି। ଏ କଥା କହୁଛନ୍ତି ଯେ ଏଠାକୁ ଆସି ଦୁଃଖ ହରଣ କରି ସୁଖ ଦିଅ, କିନ୍ତୁ କେବେ? ଏ କଥା କେହି ଜାଣିନାହାନ୍ତି। ତୁମେ ପିଲାମାନେ ଏବେ ନୂଆ କଥା ଶୁଣୁଛ। ତୁମେମାନେ ଜାଣିଛ, ଆମେ ଅମର ହେବାକୁ ଯାଉଛୁ, ଅମର ଲୋକକୁ ଯାଉଛୁ। ତୁମେ ଅମର ଲୋକକୁ କେତେ ଥର ଯାଇଛ? ଅନେକ ଥର। ଏହାର କେବେ ଅନ୍ତ ହେଉ ନାହିଁ। ଅନେକ କହୁଛନ୍ତି, କଣ ମୋକ୍ଷ ମିଳିପାରିବ ନାହିଁ? କୁହ ନା, ଏହା ଅନାଦି ଅବିନାଶୀ ଡ୍ରାମା ଅଟେ, ଏହା କେବେ ବିନାଶ ହୋଇପାରିବ ନାହିଁ। ଏହି ଅନାଦି ଚକ୍ର ତ ଘୁରି ଚାଲିଛି। ତୁମେ ପିଲାମାନେ ଏହି ସମୟରେ ସତ୍ୟ ସାହେବଙ୍କୁ ଜାଣୁଛ। ତୁମେ ସନ୍ନ୍ୟାସୀ ଅଟ ନା? ସେ ଫକୀର ନୁହେଁ, ସନ୍ନ୍ୟାସୀ ମାନଙ୍କୁ ବି ଫକୀର କୁହାଯାଇଥାଏ। ତୁମେ ରାଜ ଋଷି ଅଟ, ଋଷିଙ୍କୁ ସନ୍ନ୍ୟାସୀ କୁହାଯାଇଥାଏ। ଏବେ ପୁଣି ତୁମେ ଅମୀର ହେବାକୁ ଯାଉଛ। ଭାରତ କେତେ ଧନୀ ଥିଲା, ଏବେ କିପରି ଫକୀର ହୋଇଯାଇଛି? ବିହୋଦର ବାବା ଆସି ବିହୋଦର ସମ୍ପତ୍ତି ଦେଉଛନ୍ତି। ଗୀତ ମଧ୍ୟ ରହିଛି, ବାପା ଆପଣ ଯାହା ଦେଉଛନ୍ତି ତାହା ଅନ୍ୟ କେହି ଦେଇପାରିବେ ନାହିଁ। ଆପଣ ଆମକୁ ବିଶ୍ୱର ମାଲିକ କରାଉଛନ୍ତି, ଯାହାକୁ କେହି ଲୁଟି ନେଇପାରିବେ ନାହିଁ। ଯେଉଁମାନେ ଏପରି ଗୀତ ରଚନା କରିଛନ୍ତି ସେମାନେ ଏହାର ଅର୍ଥକୁ ଜାଣିନାହାନ୍ତି। ତୁମେମାନେ ଜାଣିଛ, ସେଠାରେ ବିଭାଜନ ଆଦି କିଛି ହେବ ନାହିଁ। ଏଠାରେ ତ କେତେ ବିଭାଜନ କରୁଛନ୍ତି, ସେଠାରେ ଆକାଶ ଧରିତ୍ରୀ ସବୁ ତୁମର ହେବ। ତେଣୁ ସେତିକି ଖୁସି ପିଲାମାନଙ୍କର ରହିବା ଉଚିତ। ସର୍ବଦା ଭାବ ଯେ ଶିବାବା ଶୁଣାଉଛନ୍ତି, କାହିଁକି ନା ସେ କେବେ ଛୁଟି ନେଉନାହାନ୍ତି, କେବେ ବେମାର ହେଉନାହାନ୍ତି। ପିଲାମାନଙ୍କର ବୁଦ୍ଧିରେ ଶିବାବାଙ୍କର ହିଁ ସ୍ମୃତି ରହିବା ଉଚିତ। ଏହାଙ୍କୁ ନିରହଙ୍କାରୀ ବୋଲି କୁହାଯାଉଛି। ମୁଁ ଏହା କରୁଛି, ମୁଁ ତାହା କରୁଛି, ଏହିପରି ଅହଙ୍କାର ଆସିବା ଉଚିତ ନୁହେଁ। ସେବା କରିବା ତ କର୍ତ୍ତବ୍ୟ ଅଟେ, ଏଥିରେ ଅହଙ୍କାର ଆସିବା ଅନୁଚିତ। ଅହଙ୍କାର ଆସିଲା ତ ଅଧୋଗତି ହେବ। ସେବା କରି ଚାଲ, ଏହା ହେଉଛି ଆତ୍ମିକ ସେବା, ବାକି ସବୁ ଭୌତିକ ସେବା ଅଟେ। ଆଚ୍ଛା, ମିଠା ମିଠା ଶିଖିଲେ ତ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ବାବା ଯାହା ପଢ଼ାଉଛନ୍ତି ତାର ପ୍ରତିଦାନ ଗୁଲଗୁଲ ଅର୍ଥାତ୍ ଫୁଲ ଭଳି ହୋଇ ଦେଖାଇବାକୁ ହେବ, ମେହନତ କରିବାକୁ ପଡିବ। କେବେ ହେଲେ ଈଶ୍ୱରୀୟ କୁଳର ନାମକୁ ବଦନାମ କରିବା ଉଚିତ ନୁହେଁ। ଯେଉଁମାନେ ଜ୍ଞାନବାନ ଏବଂ ଯୋଗୀ ଅଟନ୍ତି ସେମାନଙ୍କର ହିଁ ସଙ୍ଗ କରିବା ଉଚିତ। ନମ୍ବର ଦୁଇ, ମୁଁ ପଣିଆକୁ ତ୍ୟାଗ କରି ନିରହଙ୍କାର ହୋଇ ଆତ୍ମିକ ସେବା କରିବାକୁ ହେବ, ଏହାକୁ ନିଜର କର୍ତ୍ତବ୍ୟ ବୋଲି ଭାବିବାକୁ ହେବ। କେବେ ବି ଅହଙ୍କାର କରିବା ଉଚିତ ନୁହେଁ। ବରଦାନ ବ୍ୟର୍ଥକୁ ମଧ୍ୟ ନିଜର ଶୁଭ ଭାବ ଏବଂ ଶ୍ରେଷ୍ଠ ଭାବନା ଦ୍ୱାରା ପରିବର୍ତ୍ତନ କରୁଥିବା ସଚ୍ଚା ମୋର ଜୀବା ଭବ। ବାପଦାଦାଙ୍କର ଶ୍ରୀମତ ହେଲା, ପିଲାମାନେ ବ୍ୟର୍ଥ କଥା ଶୁଣାଉ ନାହିଁ କି ଭାବ ନାହିଁ, ସର୍ବଦା ସୁଭାବନାର ସହିତ ଚିନ୍ତା କର ଏବଂ ଶୁଭ ବାଣୀ କୁହ। ବ୍ୟର୍ଥକୁ ମଧ୍ୟ ଶୁଭ ମନେ କରି ଶୁଣ, ଶୁଭ ଚିନ୍ତକ ହୋଇ ବାଣୀର ଭାବ ଅର୍ଥାତ୍ ଉଦ୍ଦେଶ୍ୟକୁ ପରିବର୍ତ୍ତନ କରିଦିଅ। ସର୍ବଦା ନିଜର ଭାବ ଏବଂ ଭାବନାକୁ ଶ୍ରେଷ୍ଠ ରଖ। ଅନ୍ୟକୁ ପରିବର୍ତ୍ତନ କରିବା କଥା ଚିନ୍ତା ନ କରି ନିଜକୁ ପରିବର୍ତ୍ତନ କର, କାରଣ ନିଜର ପରିବର୍ତ୍ତନ ହିଁ ଅନ୍ୟମାନଙ୍କର ପରିବର୍ତ୍ତନ। ଏଥିରେ ପ୍ରଥମେ ମୁଁ ଏହିଭଳି ମୋର ଜୀବା ହେବାରେ ହିଁ ମଜା ଅଛି, ଏହାକୁ ହିଁ ମହାବଳି କୁହାଯାଏ। ଏଥିରେ ଖୁସି ଖୁସିରେ ମୋର ଏହିଭଳି ମରିବା ହିଁ ବଞ୍ଚିବା ଅଟେ, ଏହାକୁ ହିଁ ପ୍ରକୃତ ଜୀବନ ଧନ କୁହାଯାଏ। ସ୍ଲୋଗାନ, ସଂକଳ୍ପର ଏକାଗ୍ରତା ଶ୍ରେଷ୍ଠ ପରିବର୍ତ୍ତନରେ ତୀବ୍ର ଗତି ଆଣିଥାଏ। ଆଚ୍ଛା, ଓମ୍ ଶାନ୍ତି।